सदन बात जत जहां कर भयात भय हेतु भाति
भाति
भय
बातः बातः
पवन
पवन
अयम
अयम
एहि
एहि
सूर्य
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 तपति
तपति
किरणं दयन्ति
किरणं दयन्ति
जत
जत
जहांकर
जहांकर
भयात
भयात
भय हेतु
भय हेतु
वर्षते
वर्षते
वर्षा करे
वर्षा करे
देवः
देवः
इन्द्रदेव
इन्द्रदेव
भगवानः
भगवानः
तारकराजी
तारकराजी
भाति
भाति
किरणं दिए
किरणं दिए
जत ଭଗବାନ ଭୟରେ ପବନ ବହେ ସୂର୍ଯ୍ୟ କିରଣ ଦିଏ ମୂଷଳଧାରାରେ ବର୍ଷା ହୁଏ ତାରକାରାଜି ଦୀପ୍ତି ପ୍ରଦାନ କରନ୍ତି ଭାଗବତରେ କୁହାଯାଉଛି ଯେ ଭଗବାନ ଭଗବତ ଗୀତାରେ କହିଛନ୍ତି ମାୟା ଦକ୍ଷିଣ ପ୍ରକୃତି ସ୍ୱେତି ସଚରାଚରଣ ଅର୍ଥାତ୍ ମୋ ନିର୍ଦ୍ଦେଶରେ ପ୍ରକୃତି କାର୍ଯ୍ୟ କରେ ବୁଦ୍ଧିହୀନ ବ୍ୟକ୍ତି ଭାବେ ଯେ ପ୍ରକୃତି ସ୍ୱତଃ କାମ କରୁଛି କିନ୍ତୁ ସେହି ନାସ୍ତିକ ତତ୍ତ୍ୱକୁ ବୈଦିକ ଶାସ୍ତ୍ରରେ ଅନୁମୋଦନ କରାଯାଇ ନାହିଁ ଭଗବାନଙ୍କ ଅଧ୍ୟକ୍ଷତାରେ ପ୍ରକୃତି କାର୍ଯ୍ୟ କରେ ତାହା ହିଁ ଭଗବତ ଗୀତାରେ ସ୍ୱୀକୃତ ହୋଇଅଛି ଏବଂ ଆମେ ଏଠାରେ ଦେଖିବାକୁ ପାଉଁ ଯେ ଭଗବାନଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟ କିରଣ ଦିଅନ୍ତି ଏବଂ ମେଘରାଜି ମୂଷଳଧାରାରେ ବର୍ଷା କରନ୍ତି ସବୁ ପ୍ରାକୃତିକ ପ୍ରକାଶ ଭଗବାନ ବିଷ୍ଣୁଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରେ ଏଠାରେ ଶ୍ରୀମଦ୍ ଭାଗବତ ସ୍କନ୍ଦ ଅଧ୍ୟାୟରେ ଏଠାରେ ଭଗବାନ କପିଳଦେବ ସେ ତାଙ୍କର ମାତା ଦେବଭୂତିଙ୍କୁ ବର୍ଣ୍ଣନା କରୁଛନ୍ତି ଭକ୍ତିଯୋଗ ବିଷୟରେ ଅନେକ କିଛି କହିସାରିଲେଣି ବର୍ତ୍ତମାନ କହୁଛନ୍ତି ଯେ କେମିତି ଭୌତିକ ଜଗତରେ ଯାହା ସବୁ କାର୍ଯ୍ୟ କରୁଛି ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ବାୟୁ ସମସ୍ତ ବରୁଣ ସମସ୍ତେ କିଛି ଭଗବାନଙ୍କର ନିର୍ଦ୍ଦେଶରେ ସବୁ କାର୍ଯ୍ୟ କରୁଛନ୍ତି ତାଙ୍କର କିଏ ତାଙ୍କର ମନ ଇଚ୍ଛା ଚାହିଁଲେ ଆମେ ଯାହା ଚାହିଁବୁ କରିପାରିବୁ ସେମିତି କରିପାରିବେନି ଯାହା ନିୟମ ରହିଛି ସେ ନିୟମକୁ ପାଳନ କରିବାକୁ ସମସ୍ତେ ବାଧ୍ୟ ଏମିତିକି ଯେଉଁଟା ସବୁଠାରୁ ଅତି ଯେଉଁମାନେ ଶକ୍ତିଶାଳୀ ଦେବତାମାନେ ଅଛନ୍ତି ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ର ଅଗ୍ନି ବାୟୁ ବରୁଣ ଯମ ଶଶାଙ୍କ ଏମାନେ ସମସ୍ତେ ବହୁତ ଶକ୍ତିଶାଳୀ ଦେବତା ସେମାନେ ଆମେ ହେଉଥିବା ହୁଏତ ସେମାନେ ବହୁତ କିଛି ତାଙ୍କ ମନ ଇଚ୍ଛା କରିଦେଇପାରନ୍ତି ବା ତାଙ୍କର ସେ ଯଦି ରାଗିଲେ ବହୁତ କିଛି କରିଦେବେ ଆମର ବିରୁଦ୍ଧରେ ଏସବୁ ଜିନିଷ ଯେଉଁ ଆମେ ଚିନ୍ତା କରୁଛେ ତେଣୁ ଭଗବାନ ସେଟା କହୁଛନ୍ତି ଯେ ନା ସମସ୍ତେ ଯେଉଁ କାର୍ଯ୍ୟ କରୁଛନ୍ତି ସେମାନେ ଭଗବାନଙ୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି କେହି ଭଗବାନଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିପାରିବେ ନାହିଁ ଯଦି ଭଗବାନଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିବେ ତାହେଲେ ସେଥିପାଇଁ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ ତେଣୁ ସେଇଥିପାଇଁ ସେଇ କଥା ମାତା ଦେବଭୂତିଙ୍କୁ କହୁଛନ୍ତି ଭଗବାନ କପିଳଦେବ ଯେ ଆମେ ଯେଉଁ ଦେଖୁଛେ ପବନ ଯେଉଁ ଚଳାଚଳ କରୁଛି ସେ ମଧ୍ୟ ଭୟ ଭଗବାନଙ୍କର ଭୟରେ ସେମାନେ ସବୁ କାର୍ଯ୍ୟ କରୁଛନ୍ତି ସବୁକିଛି ଭଗବାନ ଯେଉଁଭଳି ଭାବରେ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଭଳି କାର୍ଯ୍ୟ କରିବା ପାଇଁ ଯେଉଁଭଳି ଭାବରେ ଯାହାକୁ ନିର୍ଦ୍ଦେଶ ଦିଆଯାଇଛି ସବୁ ଦେବତାମାନେ ସେଇ ଅନୁସାରେ କାର୍ଯ୍ୟ କରୁଛନ୍ତି ତାଙ୍କ ମନ ଇଚ୍ଛା ସେମାନେ କରିପାରିବେ ନାହିଁ ବାୟୁ ଯେଉଁ ପବନ ଚଳାଚଳ କରୁଛି ସେ ମଧ୍ୟ ଭଗବାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି ତାପରେ ସୂର୍ଯ୍ୟ ସେ ଯେଉଁ କିରଣ ପ୍ରଦାନ କରୁଛନ୍ତି ସେ କିରଣ ମଧ୍ୟ ତାଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି ସେ ନିୟମ ଅନୁସାରେ ସେମାନେ ସୂର୍ଯ୍ୟ ତାଙ୍କର କିରଣ ପ୍ରଦାନ କରୁଛନ୍ତି ତାଙ୍କର ଯେଉଁ ରହିଛି ଚକ୍ର ରହିଛି ସମୟ ଚକ୍ର ଯେଉଁ ଚକ୍ରରେ ସେମାନେ ଘୁରି ବୁଲୁଛନ୍ତି ବର୍ଷକୁ ଥରେ ଲେଖା ଘୁରୁଛନ୍ତି ନିଜ ଚାରିପଟେ ଘୁରିବା ସମୟରେ ସେମାନେ ସେଇ ଚକ୍ରରେ ମଧ୍ୟ ବର୍ଷକରେ ଗୋଟେ ଥର ଘୁରିକି ଆସୁଛନ୍ତି ସେମାନେ ଯଦି ଚାହିଁବେ ନା ମୁଁ ଟିକେ ଆଜି ଟିକେ ରେଷ୍ଟ ନେବି ନା ସେମିତି ହେଇପାରିବନି ତାଙ୍କୁ ସେଇ ଅନୁସାରେ ନିର୍ଦ୍ଦିଷ୍ଟ ତାଙ୍କର ଯେଉଁ ରହିଛି ଯେଉଁ ସ୍ପିଡ୍ ରହିଛି ବା ଯେଉଁ ବେଗରେ ସେ ଯିବାକୁ ପଡ଼ିବ ସେ ବେଗ ହିଁ ମେଣ୍ଟେନ୍ କରିବାକୁ ପଡ଼ିବ ସେଇ ବେଗରେ ହିଁ ସେମାନଙ୍କୁ ଯିବାକୁ ପଡ଼ିବ ସେମାନେ ତାଙ୍କ ମନ ଇଚ୍ଛା ଯେଉଁଟାକୁ ଆମର ବ୍ରହ୍ମା ତାଙ୍କ ବ୍ରହ୍ମ ସବିତା କହିଛନ୍ତି ସେ ଯଚକ୍ଷୁ ରେଷ ସବିତା ସକଳ ଗ୍ରହଣାଙ୍କ ରାଜା ସମସ୍ତ ସୁର ମୂର୍ତ୍ତି ରସି ସତେଜା ଯଶ୍ୟା ମେୟା ଭ୍ରମତି ସମୃତକାଳ ଚକ୍ର ଗୋବିନ୍ଦ ମହାଦି ପୁରୁଷଂ ତଭଂ ଭଜାମି ଭଗବାନଙ୍କର ଏଇ ଚକ୍ଷୁରେଷ ଭଗବାନଙ୍କ ଚକ୍ଷୁ ହେଉଛି ସୂର୍ଯ୍ୟ ହେଉଛନ୍ତି ଭଗବାନଙ୍କ ଚକ୍ଷୁ ଯଚକ୍ଷୁରେଷ ସବିତା ସକଳ ଗ୍ରହଣା ରାଜା ଯେତେ ଗ୍ରହ ଅଛନ୍ତି ସମସ୍ତ ଶ୍ରେଷ୍ଠ ରାଜା ରାଜା ହେଉଛନ୍ତି ଏଇ ସୂର୍ଯ୍ୟ କିନ୍ତୁ ସେ ଯେତେ ପ୍ରତିଭାଶାଳୀ ହୁଅନ୍ତୁ ବା ଯେତେ କ୍ଷମତାଶୀଳ ହେଲେ ମଧ୍ୟ ଯେତେ କ୍ଷମତା ତାଙ୍କର ଥିଲେ ମଧ୍ୟ ସେ ଯଶା ଗୟା ଭ୍ରମତି ସମୃତ କାଳ ସମୃତ ଭୟରେ ସେମାନେ ଭଗବାନଙ୍କର ଯେଉଁ ଚକ୍ର ସମୟ ଚକ୍ର ରଖାହେଇଛି ସେଇ ଚକ୍ରରେ ହିଁ ସେମାନେ ଘୁରି ବୁଲୁଛନ୍ତି ତାଙ୍କର ମନ ଇଚ୍ଛା ସେସବୁ କାର୍ଯ୍ୟ କରୁନାହାନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ସେସବୁ କରୁଛନ୍ତି। ଯଶା ମେୟା ଭ୍ରମତି ସମ୍ଭୃତ କାଳ ଚକ୍ର, ତେଣୁ ସେଇ ଗୋବିନ୍ଦ ଯିଏକି ଆଦିପୁରୁଷ ତାଙ୍କୁ ମୁଁ ଭଜନ କରୁଛି। ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ଏଭଳି ଭାବରେ ସୂର୍ଯ୍ୟଙ୍କର ବନ୍ଦନା କରୁଛନ୍ତି। ତେଣୁ ସେଭଳି ଭାବରେ ଏଠାରେ ଦେବତୀଙ୍କୁ କହୁଛନ୍ତି, ମାତା ଦେବତୀଙ୍କୁ ଯେ ଯଦ୍ ଭୟାତ୍ ବର୍ଷତି ଦେବ, ବର୍ଷତି ଦେବ ମାନେ ଇନ୍ଦ୍ରଦେବ, ଇନ୍ଦ୍ରଦେବ ହେଉଛନ୍ତି ବର୍ଷାର ଦେବତା। ସେ ବର୍ଷ ପର୍ଜନ୍ୟ ଯେଉଁ ହେଉଛି ବର୍ଷା ବର୍ଷା, ସେମାନେ ଇନ୍ଦ୍ରଦେବ ପର୍ଜନ୍ୟ ବା ବର୍ଷାକୁ ପ୍ରଦାନ କରୁଛନ୍ତି, ବୃଷ୍ଟି ପ୍ରଦାନ କରୁଛନ୍ତି। ବର୍ଷା ଋତୁ ରହିଛି, ବର୍ଷା ଋତୁରେ ସେ ବର୍ଷା କରିବେ, ତେଣୁ ତାର ସମୟ ରହିଛି, ତାର ଋତୁ ରହିଛି, ତାର ନିୟମ ରହିଛି, ସେଇ ଅନୁସାରେ ସେମାନେ ବର୍ଷା କରିବେ। ଏବଂ ଭଗଣ ଭାତି ଯଦ୍ ଭୟାତ୍, ତାରକା ଇତ୍ୟାଦି ଯେଉଁ ରହିଛନ୍ତି ନକ୍ଷତ୍ର ତାରକା, ଏମାନେ ସବୁ ଯେଉଁ ଆଲୋକ ପ୍ରଦାନ କରୁଛନ୍ତି, ସେମାନେ ମଧ୍ୟ ଭଗବାନଙ୍କର ଭୟରେ, ଭଗବାନଙ୍କର ନିର୍ଦ୍ଦେଶରେ, ଭଗବାନଙ୍କର ଆଜ୍ଞାରେ ସବୁ କାର୍ଯ୍ୟ କରୁଛନ୍ତି ସମସ୍ତେ। ସେଥିପାଇଁ ଭଗବତ ଗୀତା ନବମଧ୍ୟାୟରେ ଭଗବାନ କହୁଛନ୍ତି, ମୟା ଧକ୍କେନ ପ୍ରକୃତି ସ୍ମୃତି ସଚରାଚର ହେତୁ ନାନେନ କୁନ୍ତିୟ ଜଗତ ବି ପରିବର୍ତ୍ତତି। ଭଗବାନଙ୍କର ଅଧ୍ୟକ୍ଷତାରେ ସବୁକିଛି ହେଉଛି, କିନ୍ତୁ ବୈଜ୍ଞାନିକମାନେ ଯେଉଁ ତଥାକଥିତ ଆମର ଆଧୁନିକ ବୈଜ୍ଞାନିକ, ସେମାନେ ଭାବୁଛନ୍ତି କ'ଣ ନା ଇଏ ସବୁ ଗୋଟେ ଗୋଟେ ଶକ୍ତି ଦ୍ୱାରା ହେଉଛି। ଯେମିତି ସେମାନେ ଆମର ନ୍ୟୁଟନ ଯେଉଁ ଆପଲ୍ଟେ ଯେତେବେଳେ ଗଛରୁ ପଡ଼ିଗଲା, ସେଟାକୁ ଚିନ୍ତା କରି କ'ଣ ପାଇଁ ହେଇଛି ଚିନ୍ତା କରି ଗବେଷଣା କରି ସେ ଉଦ୍ଭାବନ କଲେ ଯେ ଗୋଟେ ମାଧ୍ୟାକର୍ଷଣ ଶକ୍ତି ରହିଛି, ଯେଉଁ ମାଧ୍ୟାକର୍ଷଣ ଶକ୍ତି ବଳରେ ସବୁକିଛି ଏ ପୃଥିବୀ ପୃଷ୍ଠକୁ ଆସୁଛି। ଯଦି ଗଛରୁ ଆମ୍ବଟେ ବା ଫଳଟେ ପାଚିଯାଉଛି, ସେ ପାଚିକରି ତଳେ ପଡ଼ୁଛି, ସେ ମାଧ୍ୟାକର୍ଷଣ ଶକ୍ତି ସାହାଯ୍ୟରେ ଆସୁଛି। କିନ୍ତୁ ସେ ଶକ୍ତି କାହାର ସେଇଟା ସେ ଉଦ୍ଭାବନ କରିପାରିନାହାନ୍ତି ବା କରିପାରିବେ ନାହିଁ। ସେ ହେଉଛି ଶକ୍ତିମାନ, ଯିଏ ଭଗବାନଙ୍କର ହେଉଛି ସେ ଶକ୍ତି। ମୟା ହେତୁ ନା ଅନେଇନେ କହୁଛ, ଇଏ ହେଉଛି ହେତୁ ବା ଇଏ ହେଉଛି କାରଣ ଭଗବାନ କହୁଛନ୍ତି। ମୋର ଅଧ୍ୟକ୍ଷତାରେ ସବୁକିଛି କାର୍ଯ୍ୟ କରୁଛି, ଆମେ ଭାବୁଛେ ସେ ମନକୁ ମନ ସବୁ କାର୍ଯ୍ୟ କରୁଛି। ଗଛ ମଞ୍ଜିଟେ ଲଗେଇଲେ ଗଛଟା ଉଠିଯାଉଛି ବା ଫଳ ହେଉଛି ଫୁଲ ହେଉଛି, ଏସବୁ ଜିନିଷ ସେ ମନ ମନ ହେଉଛି, କିନ୍ତୁ ପ୍ରକୃତରେ ମନକୁ ମନ ହେଉନି। ସେ ଭଗବାନଙ୍କର ନିର୍ଦ୍ଦେଶ ବା ଭଗବାନଙ୍କ ନିୟମ ସେଇଭଳି ଭାବରେ ରଖାହେଇଛି। ପ୍ରକୃତିରେ ଯାହା ସବୁ ଘଟୁଛି, ସୂର୍ଯ୍ୟ ଠିକ୍ ସମୟରେ ଉଦୟ ହେଉଛନ୍ତି, ଠିକ୍ ସମୟରେ ଅସ୍ତ ହେଉଛନ୍ତି, ବା ଋତୁ ପରିବର୍ତ୍ତନ ହେଉଛି, ଚନ୍ଦ୍ରର ଅମାବାସ୍ୟା ପୂର୍ଣ୍ଣମୀ ଏସବୁ ଯେଉଁ ପରିବର୍ତ୍ତନ ସବୁ ହେଉଛି, ଏସବୁ ଭଗବାନଙ୍କ ନିର୍ଦ୍ଦେଶରେ ହେଉଛି। ଏବଂ ସେଥିପାଇଁ ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଉପଦ୍ରଷ୍ଟା ହନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର ପରମାତ୍ମେତି ଚାପ୍ତ ଦେହସ୍ପିନ୍ ପୁରୁଷ ପର। ସିଏ ହେଉଛନ୍ତି ହନୁମନ୍ତା, ସିଏ ହେଉଛନ୍ତି ଅନୁମତି ପ୍ରଦାନକାରୀ, ସେ ଅନୁମତି ଦେଲେ ହିଁ ସବୁକିଛି ହେବ। ଏବଂ ତାଙ୍କର ବିନା ଅନୁମତିରେ କୁହାଯାଇଛି ଗୋଟେ ଘାସ ପତ୍ର ମଧ୍ୟ ହଲିପାରିବ ନାହିଁ। ତେଣୁ ଇଏ ହେଉଛି ଭଗବାନଙ୍କର ଶକ୍ତି। ସେଥିପାଇଁ ସୁତ ଗୋସ୍ୱାମୀ ଅନ୍ତିମରେ ଭାଗବତମର ଦ୍ୱାଦଶ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟରେ ଭଗବାନଙ୍କର ଯେଉଁ ଗୁଣ ରହିଛି, ଏତେ ସବୁ ଗୁଣ ଗାନ କରିସାରିଲା ପରେ ମଧ୍ୟ ସେ ସନ୍ତୁଷ୍ଟ ନ ହୋଇ ଅନ୍ତିମରେ ଭଗବାନଙ୍କର ଏଭଳି ଭାବରେ ଗୋଟେ ଗୁଣ ଗାନ କରିଛନ୍ତି, ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ପୃଣନ୍ତି ଦିବ୍ୟସ୍ତବି ବେଦୈ ସାଙ୍ଗ ପଦକୈ ଗାୟନ୍ତି ଯଂ ଶ୍ୟାମଗା ଧ୍ୟାନାବସ୍ଥିତ ତଦ୍ଗତିନ ମନସା ପଶ୍ୟନ୍ତି ଯଂ ଯୋଗିନ ଦୃଷ୍ଟାନ୍ତ ନ ବିଦୁସୁରା ଶ୍ରବଣ ଦେବାୟ ଚିନ ଯାହାଙ୍କର ଅନ୍ତ କେହି ପାଇପାରୁନାହାନ୍ତି, ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସମସ୍ତେ ଯେଉଁ ବିଶେଷ ବଡ଼ ବଡ଼ ଦେବତାମାନେ ସବୁ ଅଛନ୍ତି, ଏମାନେ ସମସ୍ତେ ଭଗବାନଙ୍କୁ ଦିବ୍ୟ ସ୍ତୁତିରେ ପୂଜା କରୁଛନ୍ତି ବା ତାଙ୍କର ବନ୍ଦନା କରୁଛନ୍ତି। ଏବଂ ଧ୍ୟାନ ମଧ୍ୟରେ ଧ୍ୟାନ ଦ୍ୱାରା ଯେଉଁ ଯୋଗୀମାନେ ଭଗବାନଙ୍କୁ ତାଙ୍କ ହୃଦୟରେ ଦର୍ଶନ କରୁଛନ୍ତି, ଅନ୍ତରାତ୍ମା ରୂପରେ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଯୋଗୀମାନେ ଧ୍ୟାନ ମାଧ୍ୟମରେ ଭଗବାନଙ୍କୁ ପରମାତ୍ମା ରୂପରେ ଦର୍ଶନ କରୁଛନ୍ତି। ଏବଂ ଧ୍ୟାନାବସ୍ଥିତ ସାମବେଦରେ ଯେଉଁ ରହିଛି ବିଭିନ୍ନ ପ୍ରକାର ସୁନ୍ଦର ସଙ୍ଗୀତ ଗାନ କରାଯାଇଛି, ଭଗବାନଙ୍କ ସ୍ତୁତି ମଧ୍ୟ ଗାନ କରାଯାଇଛି। ତେଣୁ ଯାହାଙ୍କର ଅନ୍ତ ସୁର ଦେବତାମାନେ ହୁଅନ୍ତୁ ବା ଅସୁରମାନେ ହୁଅନ୍ତୁ, କେହି ପାଇପାରନ୍ତି ନାହିଁ, ସେହି ଭଗବାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି। ସୁତ ଗୋସ୍ୱାମୀ ଅନ୍ତିମରେ ଭାଗବତରେ ସେଭଳି ଭାବରେ ଭଗବାନଙ୍କ ପ୍ରଣାମ ଜଣାଉଛି। ତେଣୁ ଭଗବାନଙ୍କର ଯେଉଁ ଗୁଣ ରହିଛି, ଭଗବାନଙ୍କର ଗୁଣ କେହି ଶେଷ କରିପାରିବେ ନାହିଁ। ଆମର କୁହାଯାଇଛି ହୁଏତ ଆମର ଭୌତିକ ଜଗତରେ କେତେ ଆଟମ୍ ରହିଛି ବା କେତେ କଣା ରହିଛି, ଭୂମି କଣା ହଉ ବା ଅଗ୍ନି କଣା ହଉ ବା ହିମ କଣା ହଉ, ଯେତେ ବରଫ ଅଛି ତାର କେତେଟା ରହିଛି ଆମେ ସାଧାରଣତଃ କେହି ଗଣିପାରିବାନି। କେତେ ତାରକା ଅଛି, କେତେ ତାରକାର କେତେ ଆଲୋକ ରଶ୍ମି ଅଛି, ଏସବୁ ଜିନିଷ ଆମେ ଗଣିପାରିବାନି। କିନ୍ତୁ ତଥାପି ଦେବତାମାନେ ଅଛନ୍ତି, ଯେମିତି ସଂକର୍ଷଣ ଆଦି ଦେବତାମାନେ, ସେମାନେ ଗଣିପାରିବେ ଏ ପୃଥିବୀରେ କେତେ ଭୂମିକଣା ଅଛି ବା ଅଗ୍ନିକଣା ଅଛି ବା ହିମକଣା ଅଛି, ଏସବୁ ସେମାନେ ଗଣିପାରିବେ, ତାଙ୍କର ଶକ୍ତି ରହିଛି, କିନ୍ତୁ ଭଗବାନଙ୍କର ଗୁଣ ସେ ଗଣନା କରିପାରିବେ ନାହିଁ, ସେ କରିପାରିବେ ନାହିଁ। ସେଥିପାଇଁ ଭଗବାନ ଆଦିଦେବ ଅନନ୍ତଦେବ ଭଗବାନଙ୍କର ଯେଉଁ ଗୁଣଗାନ କରୁଛନ୍ତି, ସେ ଗୁଣ ଏପର୍ଯ୍ୟନ୍ତ ମଧ୍ୟ ଶେଷ ହେଉନାହିଁ। ଯେ ଅନନ୍ତଦେବ ତାଙ୍କର ସହସ୍ର ଫଣାରେ, ଗୋଟିଏ ଫଣାରେ ଏସବୁ ସମସ୍ତ ଭୌତିକ ଜଗତ ରହିଛି, ତାଙ୍କର ଗୋଟିଏ ସୋରିଷ ଭଳି ରହିଛି ବୋଲି କୁହାଯାଉଛି। କିନ୍ତୁ ସେ ଏଇ ଭୌତିକ ଜଗତକୁ ଧାରଣ କରିଥିଲେ ମଧ୍ୟ ସେ ଭଗବାନଙ୍କର ଗୁଣ ସବୁବେଳେ ତାଙ୍କର ଅନନ୍ତ ମୁଖରେ ଗାନ କରି ଚାଲିଛନ୍ତି। କିନ୍ତୁ ଅନନ୍ତ ମୁଖରେ ଗାନ କରି ଚାଲିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଶେଷ ହେଉନାହିଁ। ଶେଷ ଅଧୁନା ବି ସମ୍ବତି ନା ଆସି ପାରମ୍। ଯୋଉ ମାନେ ଯେ ଅନନ୍ତଦେବ ତାଙ୍କର ମୁଖରେ ଭଗବାନଙ୍କର ଗୁଣ ଯେତେ ଗାନ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଗୁଣ ଶେଷ ହେଉନାହିଁ। ତେଣୁ ଇଏ ହେଉଛି ଭଗବାନଙ୍କର ଶକ୍ତି, ଯାହାଙ୍କର ଅନନ୍ତ, ସେଥିପାଇଁ ତାଙ୍କୁ ଅନନ୍ତ ବୋଲି କୁହାଯାଉଛି। ତାଙ୍କର ଆମେ ଅନ୍ତ କହିପାରିବାନି, ଏତିକିରେ ଭଗବାନଙ୍କର ଶକ୍ତି ସରିଗଲା ସେଟା ହେଇପାରିବ। ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଅନନ୍ତ। ତେଣୁ ଭଗବାନଙ୍କର ଶକ୍ତିରେ ହିଁ ସବୁକିଛି କାର୍ଯ୍ୟ କରୁଛି। ତେଣୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଭଗବାନଙ୍କୁ ଏଇଭଳି ଭାବରେ ଜାଣନ୍ତି। ତେଣୁ ସେମାନେ ଭଗବାନ ବାସ୍ତବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ, ସେମାନେ ହୁଏତ ଅନେକ ଜନ୍ମ ବିତି ଯାଇପାରେ। ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି, ସେମାନଙ୍କୁ ଅନେକ ଜନ୍ମ ବିତିଗଲା ପରେ ସେମାନେ ଜାଣୁଛନ୍ତି ଯେ ପ୍ରକୃତରେ ଭଗବାନ ବାସୁଦେବ ହେଉଛନ୍ତି ସବୁକିଛି, ସବୁକିଛିର ମୂଳ ହେଉଛନ୍ତି ବାସୁଦେବ। ଏ କଥା ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ଜ୍ଞାନୀ ବ୍ୟକ୍ତି। ବହୁନାମ ଜନ୍ମ ନାମନ୍ତି ଜ୍ଞାନବାନ ମାନ ପ୍ରପଦ୍ୟତି ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ, ସେ ହେଉଛନ୍ତି ପ୍ରକୃତରେ ମହାତ୍ମା, ଯିଏ ଜାଣନ୍ତି ଯେ ସବୁକିଛିର ଅନ୍ତିମ ନିର୍ଦ୍ଦେଶକାରୀ ବା ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ, ସେ ହେଉଛନ୍ତି ପ୍ରକୃତରେ ମହାତ୍ମା। ତେଣୁ ସେମାନେ ଏ ଭୌତିକ ଜଗତର ଯେଉଁ ତ୍ରିଗୁଣ ଭିତରେ, ସେମାନେ ତ୍ରିଗୁଣର ଅଧୀନରେ ନଥାନ୍ତି, ସେମାନେ ସେମାନେ ତ୍ରିଗୁଣର ଉର୍ଦ୍ଧ ଯେଉଁ ଭଗବାନଙ୍କ ଚିତ୍ ଶକ୍ତି ମାଧ୍ୟମରେ ସେମାନେ କାର୍ଯ୍ୟ କରନ୍ତି। ମହାତ୍ମା ଅନୁମାଙ୍କ ପାର୍ଥ ଦୈବୀ ପ୍ରକୃତି ମାତ୍ରିତା ଭଜନ୍ତି ଅନ୍ୟାନ୍ୟ ମନସ୍ସୁ ଜ୍ଞାନତା ଭୂତା ବିମଶ, ସେମାନେ ପ୍ରକୃତରେ ଯେଉଁମାନେ ମହାତ୍ମା ସେମାନେ ଭୌତିକ ଜଗତର ତ୍ରିଗୁଣ ଭିତରେ ନଥାନ୍ତି। ସେମାନେ ଭଗବାନଙ୍କର ଯେଉଁ ଚିତ୍ ଶକ୍ତି ରହିଛି ବା ଅନ୍ତରଙ୍ଗା ଶକ୍ତି ରହିଛି, ସେ ଅନ୍ତରଙ୍ଗା ଶକ୍ତି ଦ୍ୱାରା କାର୍ଯ୍ୟ କରନ୍ତି। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ରାଜା ପ୍ରଜାମାନଙ୍କୁ ଶାସନ କରନ୍ତି, ତେଣୁ ପ୍ରଜାମାନଙ୍କ ପାଇଁ ଗୋଟେ ନିୟମ ଥାଏ, ସେଇ ନିୟମ ଅନୁସାରେ ପ୍ରଜାମାନେ ଶାସିତ ହେବେ। କିନ୍ତୁ ରାଜାଙ୍କର ନିଜ ଲୋକ ଯେଉଁମାନେ ଅଛନ୍ତି, ତାଙ୍କ ରାଣୀ ଅଛନ୍ତି ବା ତାଙ୍କର ପୁତ୍ର କନ୍ୟା, ଏମାନେ ସବୁ ସେମାନେ ସବୁ ସାଧାରଣ ଲୋକମାନଙ୍କ ଭଳି ନିୟମରେ ସେମାନେ କାମ କରନ୍ତି ନାହିଁ, ତାଙ୍କ ପାଇଁ ସ୍ୱତନ୍ତ୍ର ନିୟମ, ରାଜାଙ୍କର ସ୍ୱତନ୍ତ୍ର ନିୟମ ତାଙ୍କ ପାଇଁ। କିନ୍ତୁ ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନେ ଆଉ ଏ ଭୌତିକ ଜଗତର ତ୍ରିଗୁଣ ଭିତରେ ସେମାନେ ନଥାନ୍ତି ବା ତ୍ରିଗୁଣର ଅଧୀନରେ ସେମାନେ ନଥାନ୍ତି। ତେଣୁକରି ଯେଉଁ ସାଧାରଣ ଲୋକମାନଙ୍କ ପାଇଁ ଯେଉଁ ନିୟମ ରହିଛି, ସେମାନେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏସବୁ ଦୁଃଖ ଭୋଗ କରୁଛନ୍ତି, କିନ୍ତୁ ଯେହେତୁ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ମାଧ୍ୟମରେ ଭଗବାନଙ୍କର ଭକ୍ତମାନେ ରହିଛନ୍ତି, ତେଣୁ ସେମାନେ ଜନ୍ମ ମୃତ୍ୟୁ ଚକ୍ରକୁ ଉଦ୍ଧାର ହେଇଯାଇଛନ୍ତି। ଯେଉଁଗୁଡ଼ାକ ଭଗବଦ୍ଗୀତା ଚତୁର୍ଦ୍ଦଶରେ ଭଗବାନ କହିଛନ୍ତି ଯେ ଗୁଣାନ୍ ଏତାନ୍ ଅତୀତ ତ୍ରିଗୁଣାନ୍ ଦେହ ସମୁଦ୍ଭବାନ୍ ଜନ୍ମ ମୃତ୍ୟୁ ଜରା ଦୁଃଖୀ ବିମୁକ୍ତ ଅମୃତ ମସ୍ମୃତେ, ସେମାନେ ଅମୃତ ଆସ୍ୱାଦନ କରନ୍ତି, କାହିଁକି ନା ସେମାନେ ଜନ୍ମ ମୃତ୍ୟୁ ଚକ୍ରରୁ ଉର୍ଦ୍ଧକୁ ଯାଇଛନ୍ତି। ତେଣୁକରି ଅର୍ଜୁନ ପଚାରୁଛନ୍ତି କେମିତି ଜଣେ ଏଇ ତ୍ରିଗୁଣକୁ ଅତିକ୍ରମ କରିପାରିବ। ଏଇ ଯେଉଁ ଆମେ ଦେଖୁଛେ ଭଗବାନଙ୍କର ନିର୍ଦ୍ଦେଶରେ ସମସ୍ତ ଭୌତିକ ଶକ୍ତି ଯାହା ସବୁ ରହିଛି, ସେମାନେ ସମସ୍ତଙ୍କୁ ତାଙ୍କ ଅଧୀନରେ କରି ରଖିଛନ୍ତି, କିନ୍ତୁ ଜଣେ କେମିତି ତାଙ୍କ ଉର୍ଦ୍ଧକୁ ଯାଇପାରିବେ, ଭଗବାନଙ୍କୁ ପଚାରୁଛନ୍ତି ଅର୍ଜୁନ ଯେ କେଇ ଲିଙ୍ଗେ ତ୍ରିଗୁଣାନ୍ ଏତାନ୍ ଅତୀତୋ ଭବତି ପ୍ରଭୁ କିମାଚାର କଥଂ ଏତାନ୍ ତ୍ରିଗୁଣାନ୍ ଅତିବର୍ତ୍ତତେ, କେମିତି ଜଣେ ଏମାନଙ୍କୁ ସବୁ ଅତିକ୍ରମ କରି ଯାଇପାରିବେ। ତେଣୁ ଭଗବାନ ତାଙ୍କର ମାନେ ଉତ୍ତରରେ କହିଛନ୍ତି ଯେ ମାଂଚ ଯୋ ଅବ୍ୟବିଚାରିଣ ଭକ୍ତି ଯୋଗେନ ସେବତୀ ସଗୁଣାନ୍ ସମତି ତାନ୍ ବ୍ରହ୍ମ ଭୂୟା କର୍ତ୍ତତେ, ଯେଉଁମାନେ ଭଗବାନଙ୍କୁ ଅନ୍ୟ କାହାର ଆଶ୍ରୟ ନ ନେଇ କେବଳ ଭଗବାନଙ୍କୁ ହିଁ ଭଜନ କରନ୍ତି, ଅବ୍ୟବିଚାରିଣ ଭକ୍ତି ଯୋଗ ମାଧ୍ୟମରେ ଭଗବାନଙ୍କର ସେବା କରନ୍ତି, ସେମାନେ ଏ ତ୍ରିଗୁଣକୁ ଅଧିକ ଯାଇ ଉର୍ଦ୍ଧକୁ ଯାଇ ସେମାନେ ତ୍ରିଗୁଣର ଉର୍ଦ୍ଧ ଯେଉଁ ବ୍ରହ୍ମଭୂତ ସ୍ତର ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ସେମାନଙ୍କ ପାଇଁ ଏ ଯେଉଁ ସୂର୍ଯ୍ୟ ତାଙ୍କର ଆୟୁଷ ହରଣ କରିପାରେ ନାହିଁ ବା ଇନ୍ଦ୍ରଦେବ ତାଙ୍କୁ ନିୟନ୍ତ୍ରଣ ରଖିପାରନ୍ତି ନାହିଁ ବା ଯମ ଦେବତା ମଧ୍ୟ ସବୁଠାରୁ ଶ୍ରେଷ୍ଠ, ସବୁଠାରୁ ଅନ୍ତିମ ଭୟ ହେଉଛି ଯମରାଜ, ଯେ ମୃତ୍ୟୁ ହିସାବରେ ସମସ୍ତଙ୍କର କାଳ ନେଇଯାଆନ୍ତି, ମୃତ୍ୟୁ ବରଣ ତାଙ୍କୁ ମୃତ୍ୟୁକୁ ମାନେ ମୃତ୍ୟୁ ଦ୍ୱାରା ସେମାନେ କବଳିତ ହୁଅନ୍ତି, କିନ୍ତୁ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ ହେଇଗଲେ ସେମାନେ ଆଉ ମୃତ୍ୟୁ ଦ୍ୱାରା ମୃତ୍ୟୁକୁ ମଧ୍ୟ ଜୟ କରିଯାଆନ୍ତି, ମୃତ୍ୟୁକୁ ଅତିକ୍ରମ କରିଯାଆନ୍ତି। ତେଣୁ ସେଟା କୁହାଯାଉଛି ଅମୃତ ମାସ୍ମୃତେ, ସେମାନେ ଆଉ ମୃତ୍ୟୁ ମୃତ୍ୟୁକୁ ପରପାରରେ ବା ମୃତ୍ୟୁର ଉର୍ଦ୍ଧ୍ୱକୁ ସେମାନେ ଯାଆନ୍ତି, ଅମୃତ ସେମାନେ ଆସ୍ୱାଦନ କରନ୍ତି। ତେଣୁ ଯାହାଙ୍କର ଅଧୀନରେ ସମସ୍ତ କାର୍ଯ୍ୟ କରୁଛନ୍ତି ସେଇ ଭଗବାନଙ୍କର ଯଦି ଅଧୀନରେ ଆମେ ରହିବା, ଭଗବାନଙ୍କର ସେବା କରିବା, ତାହେଲେ ଆମେ ମଧ୍ୟ ଏଇ ଯେଉଁ ଦେବତାମାନେ ଅଛନ୍ତି ତାଙ୍କର ଅଧୀନରୁ ଆମେ ମୁକ୍ତ ହୋଇ ଭଗବାନଙ୍କର ଶରଣରେ ଯାଇପାରିବା। ତେଣୁ ଏଇଭଳି ଭାବରେ ଦେବତୀକୁ ଭଗବାନ କପିଳଦେବ ଏଇ ଭଗବାନଙ୍କର ଭକ୍ତି ବିଷୟରେ ସାଂଖ୍ୟ ଯୋଗରେ ସବୁ ବର୍ଣ୍ଣନା କରୁଛନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୌତମାନନ୍ଦେ।
So, as Padaseva Prabhu was saying, that Bhagavad Gita, it is said in Bhagavad Gita, it said Mamcha Yogya Vicharina Bhakti Yogena Sevate. The only thing which is needed is to engage in pure devotional service.
ତେଣୁ ଭଗବାନ ଯେଉଁଭଳି କହିଛନ୍ତି ଯେ ମାଙ୍କ ଅବ୍ୟଭିଚାରଣ ଭକ୍ତି ଜୀବନ ସେବତେ, କେବଳ ଆମର ଦରକାର ହେଉଛି ଯେ ଆମେ ଅବ୍ୟଭିଚାର ଭାବରେ ଭଗବାନଙ୍କ ସହିତ ଭକ୍ତି ଯୋଗରେ ଯୁକ୍ତ ହେବା।
In order to do that, Srila Prabhupada has given the process of bhakti yoga, which starts with sadhana.
ତେଣୁ ସେଇ ଭକ୍ତି ଯୋଗ କରିବା ପାଇଁ ହେଲେ ପ୍ରଭୁପାଦ ମହାରାଜ ଆମକୁ ବାଟ ବତେଇଛନ୍ତି କିଭଳି ଭାବରେ ଆମେ ସେଟା କରିପାରିବା ପଡିବ। ତେଣୁ ସେ ଆରମ୍ଭ ହେବ ଏଇ ଶ୍ରବଣ
ସରାଧନମ କୀର୍ତ୍ତନମ ବିଷ୍ଣୁ ସ୍ମରଣ ପାଦ ସେବନମ ବନ୍ଦନମ ଅର୍ଚ୍ଚନମ ଦର୍ଶନ ସଖ୍ୟମ ଆତ୍ମନି
ବେଦନା। ଭକ୍ତିର ଯୋଉ ନଅଟି ଅଙ୍ଗ ଅଛି ତା ଦେହରୁ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏଇଭଳି ଭାବରେ ନଅଟି ଅଙ୍ଗ ଭକ୍ତିର ରହିଛି।
Srila Gaura-Govinda Maharaj is explaining that it is not necessary to change anything.
Srimad Gaura-Govinda Sai Maharaj kundi amaku konachi parivartanar avashyakta nahi karibara.
Ekala sravanam amaku darkar.
Kevala sravani amaku kariba padiba.
Jnane prayasam udapashyana mandareva jivanti samukaruttam bhavadiyavartam sanesitam srutikatam tanubhan manovir yedvayaso
jitalokyam.
And so the translation is that it is actually not necessary to change if one is brahmachari, when one remain brahmachari, when one is vanaprasthi, one can remain vanaprasthi, when one is kriyasa, one can remain kriyasa. Only thing to do is to hear Krishna.
ତେଣୁ ତାର ଅର୍ଥ ହେଉଛି ଭଗବାନ ଯେଉଁ ଶ୍ଲୋକଟି ଆବୃତ୍ତି କଲେ ତାଙ୍କର ଅର୍ଥ ହେଉଛି ସେ ଶ୍ଲୋକର ଯେ ଜଣେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ବ୍ରହ୍ମଚାରୀ ଥାଆନ୍ତୁ ବା ଗୋଷ୍ଠୀ ଥାଆନ୍ତୁ ବା ବନପ୍ରସ୍ଥୀ ଥାଆନ୍ତୁ ବା ସଂଘ ଥାଆନ୍ତୁ, ସେ ପରିବର୍ତ୍ତନ ସ୍ଥାନ ପରିବର୍ତ୍ତନ କରିବା ଦରକାର ନାହିଁ, କେବଳ ଭଗବାନଙ୍କ କଥା ହିଁ ଶ୍ରବଣ କରିବେ।
ଭାଗବତୀ ଉତ୍ତମ ଶ୍ଲୋକେ ଭକ୍ତି ଭାବ ଚିହ୍ନ
जने जितेबले एई भगवान कथा जने शुद्ध भक्तंकर मुखर श्रवण करिवे सेतेबले एई एति हव जा छोकरे प्रभु कहले से प्रकार आलोचना करिवे
Everything which is in the heart, all anatta, everything which is inauspicious, will be almost completely destroyed.
रामर जुदेरे जो विभिन्न प्रकार मर्या सब रही थी जाको अनाथ सब लिखा जाओ थी भगवान कथा श्रवण कर ले ते सब अनाथ दूर होगा
then tamara jasta mohara kama lobha jasta le then all tamagun rajagun will disappear from the heart and one will become very peaceful shanti
तेणु से जो अनर्थ कहले जो तमगुण रजगुण द्वारा जो आम तार से गुण प्रभाव जो आसी से जो रही से महिला सब रही से महिला जो दूर रहीजे आम प्रकृत शांति प्राप्त हो तेणु आमको प्रथम सत्यगुण को आसवाक पड़ो
And then, by one can gradually come to Sudasana, Evam Prasana Manaso, Bhagavad Bhakti Yogada.
You know, I may Satya Gunaru, Sudha Satya Sarvi Jivar Padi Jivar, Jyotregi, Amara Prasanna Amba, Prasanna Amba, Ananda Bhagan, Ame Ananda Re Rai Padi Vah.
At the same time, When we hear Krishna Katha from advanced devotee, sadhu, then naturally he will instruct us to chant, to do nam kirtan.
So, when we hear sadhu from Bhagavan Katha, then we will give him the advice or upadesh that we will do Bhagavan Katha, japa kariva, or kirtan kariva.
The Nam Kirtan must be also without offense, nirapara.
So, this Nam Kirtan madhya, tar vibhina sarasi, amgu nirapara adhre ee Bhagavan ka Nam Kirtan karya kariya.
This is called Sudha Nam Bhajan.
Yaku Sudha Nam Bhajan mili kajai.
Even though, in the beginning, maybe some aparad may be there,
आरंभरे किसी अपराध थाई परे नामर अपराध रही थोड़ी।
There is no need to become discouraged.
तो इस तरह व्यस्त वाला क्या नहीं?
Because Gurudeva Maharaj explaining on this path of bhakti yoga there is no pessimism.
तो इस तरह गोरगुंड साईं महाराज कोंडी जे भक्ति जो मार्ग में कौन सी नरेश्वर आवश्यकता नहीं?
Everything is positive.
So, sabukichi, amgu sabukichi chik-tak, mane asa janak sabujin charai.
Also, difficulty, sukha.
Sabukichi, anandamaya.
Because if we just accept everything what happens to us, whether positive or negative, sukha or dukha, then
तेणु आमर भौतिक जगत में रही मानते सब दुख आसो केत सुख आसो कि सब गुड़ाक जब आम ठीक भाव नवा ग्रहण करवा भगवान को उपाय हिसाब से भगवान आम पर खुशी हे जदि आम कहल सुख हो दुख हो आम जब भगवान कृपा हिसाब से ग्रहण करवा निश्चित भाव भगवान आमको कृपा कर आमर जीवन में सबकि कार्य करा बेले जमी सब चेष्टा करवा कमी आम से भक्ति प्राप्त हवा प्रभु ध्रुव महाराज को उदाहरण दौर
in that mood, we will always try to serve Bhagavan and with great determination chant the holy name and hear Krishna Katha. Then definitely mercy will come to us.
तेणु आम जब यही भाव भगवान भक्ति करवा भगवान कथा श्रवण करवा निश्चित भाव भगवान आम प्रति दिना दिन कृपा कर एक मन ही तीव्र भाव भक्ति योग उत्साह सहित करवा जदि
आनंददायक So, therefore, we are very fortunate that somehow or other we came in touch with this sublime Gaudiya Matha Brahma Sampradaya.
So, I am very fortunate that we came in touch with this sublime Gaudiya Matha Brahma Sampradaya. We are very fortunate that we came in touch with this sublime Gaudiya Matha Brahma
Sampradaya. And with the divine teachings of Bhaktivedanta Swami Srila Prabhupada.
Bhaktivedanta Swami Prabhupada Maharaj ki amra ee stanra pratishtha acharya tankara katha madhyam shravan karte.
And let us hope that very soon we will go back to Godhead and attain our goal which is Krishna Prem.
तेणु आम आशा करवा निश्चित भाव में खूब शीघ्र आम भगवत धाम को फेरी एवं भगवान का भगवत प्रेम मध्य प्राप्त
हो श्री कृष्ण।